ନମସ୍କାର, ଆକାଶବାଣୀ କଟକ ସକାଳର ଆଞ୍ଚଳିକ ସମ୍ଭାଦ ସହ ମୁଁ ଶୁଭେନ୍ଦୁ କୁମାର। ଦେଶର 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା 19 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ପାଇଁ ପ୍ରଚାର କାର୍ଯ୍ୟ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଉଥିବା ବେଳେ 11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଂଶିକ ଭାବେ ଶେଷ ହେବ। ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିପାଇଁ ଚଳିତ ମାସ 25 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବ ଏବଂ 29 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ 26 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହି ପର୍ଯ୍ୟାୟ ପାଇଁ ମେ 13 ତାରିଖରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟର 4ଟି ଲୋକସଭା ଆସନ ସମେତ 28ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ 20 ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ୍ ଚଳାଚଳ କରିବ। ଗ୍ରୀଷ୍ମ ଋତୁରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ 13 ଯୋଡ଼ା ଦୂରଗାମୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରୁଛି। ଦେଶରେ ଚଳିତ ବର୍ଷ ଏପ୍ରିଲ୍ ମାସର ପ୍ରଥମ 15 ଦିନରେ ବିଜୁଳି ବ୍ୟବହାରରେ ପ୍ରାୟ 10% ବୃଦ୍ଧି ଘଟି 70.66 ବିଲିୟନ୍ ୟୁନିଟ୍ରେ ପହଞ୍ଚିଛି। ଦେଶରେ ତାପମାତ୍ରା ଅଧିକ ରହିଥିବାରୁ ଶିଖର ଶକ୍ତି ଚାହିଦା 260 ଗିଗାୱାଟ୍ ରହିବା ନେଇ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ତେବେ 2023 ସେପ୍ଟେମ୍ବରରେ ଏହି ଶକ୍ତି ଚାହିଦା ସର୍ବକାଳୀନ ରେକର୍ଡ 243 ଗିଗାୱାଟ୍ ରହିଥିଲା। ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ଆରମ୍ଭ ହୋଇଛି। ପବିତ୍ର ଶ୍ରୀରାମନବମୀ ଅବସରରେ ଗତକାଲି ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ କଟକସ୍ଥିତ ଖପୁରିଆ ବନ ଉନ୍ନୟନ ନିଗମ ପରିସରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ରଥକାଠ ତତ୍ତ୍ୱାବଧାରକ ନେତୃତ୍ୱରେ ପୁରୀରୁ ଆସିଥିବା ଏକ 5 ଜଣିଆ ଦଳ ଏହି ଚିରଟ ପ୍ରକ୍ରିୟାର ଅନୁକୂଳ କରିଥିଲେ। ପ୍ରତ୍ୟେକ ଦିନ ସକାଳ 6ଟାରୁ 9ଟା ପର୍ଯ୍ୟନ୍ତ ଆସନ୍ତା 40ରୁ 45 ଦିନ ପର୍ଯ୍ୟନ୍ତ ଏହି ଚିରଟ ପ୍ରକ୍ରିୟା ଚାଲିବ। ଏଥିରେ 30 ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ହୋମିଓପାଥି ମେଡିକାଲ ଅଧିକାରୀ ରହିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ଆୟୁଷ ନିର୍ଦ୍ଦେଶାଳୟରେ ଉପନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ରାଜ୍ୟର 30ଟି ଜିଲ୍ଲାରେ 15 ହୋମିଓପାଥି ମେଡିକାଲ ଅଧିକାରୀ କାର୍ଯ୍ୟ କରୁଥିବା ବେଳେ ଏହି ପଦବୀକୁ ବୃଦ୍ଧି କରାଯାଇ 30 କରାଯାଇଛି। ଆଜି ବିଶ୍ୱ ଐତିହ୍ୟ ଦିବସ। ଆନ୍ତର୍ଜାତୀୟ ସ୍ଥାପତ୍ୟ ପରିଷଦର ପ୍ରସ୍ତାବ ଅନୁସାରେ ଆଜିର ଦିନକୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରିବା ଲାଗି ୟୁନେସ୍କୋ ସାଧାରଣ ପରିଷଦ 1982 ମସିହାଠାରୁ ଏହି ନିଷ୍ପତ୍ତି ନେଇଥିଲା। ସାଂସ୍କୃତିକ ଐତିହ୍ୟର ବିବିଧତା ଉପରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ଏଥର ଏହି ଦିବସର ବାର୍ତ୍ତା ରହିଛି ବିବିଧତା ଆବିଷ୍କାର ଆଉ ଅନୁଭବ କର। ଏହି ଅବସରରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଜି ଏଥିପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ପର୍ଯ୍ୟଟକମାନେ ସକାଳ 6ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିସର ବୁଲି ଦେଖିପାରିବେ। ଭୁବନେଶ୍ୱରସ୍ଥିତ ଏମ୍ସରେ ଉନ୍ନତ କୃତ୍ରିମ ମୂତ୍ର ସ୍ପଙ୍କ୍ସ ଏୟୁଏସ୍ ପ୍ରତିରୋପଣ ସେବା ଆରମ୍ଭ ହୋଇଛି। ମୂତ୍ର ବିଭାଗ ଦ୍ୱାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାର ପ୍ରଥମ ବୋଲି ଜଣାପଡ଼ିଛି। ଏହି ସେବା ଆରମ୍ଭ ହେବା ଫଳରେ ମୂତ୍ରଜନିତ ରୋଗୀମାନଙ୍କୁ ଆଉ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ ବୋଲି ଆଶା ପ୍ରକଟ ହୋଇଛି। ନୂଆଦିଲ୍ଲୀସ୍ଥିତ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡଳା ଗ୍ରାମସ୍ଥିତ ରାମଲୀଳା ଭବନରେ କଳାଦୀକ୍ଷା ରାମଲୀଳା ପାଠଶାଳା ଉଦ୍ଘାଟିତ ହୋଇଛି। ଗୁରୁ ପରମ୍ପରା ଅନୁଯାୟୀ 10 ଜଣ ନୂଆ ଛାତ୍ରଙ୍କୁ ରାମଲୀଳା ନାଟକ ଅଭ୍ୟାସ କରାଯିବା ପାଇଁ ଏହି ପାଠଶାଳାର ଆୟୋଜନ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ଆଜି ଏବଂ ଆସନ୍ତାକାଲି ଅନେକ ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 2 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ନେଇ ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ 3 ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ। ନମସ୍କାର।